ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ 2025-26 ଆର୍ଥିକ ବର୍ଷ ନିମନ୍ତେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରର ତୃତୀୟ ପାଳିର ଏହା ଦ୍ୱିତୀୟ ବଜେଟ୍ ହେବ। ବଜେଟ୍ ଉପସ୍ଥାପନ ପୂର୍ବରୁ ଗତକାଲି ସଂସଦର ଉଭୟ ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଥିଲା। 2019ରେ ଦାୟିତ୍ୱ ଗ୍ରହଣ କରିବା ପରେ ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ କ୍ରମାଗତ ଭାବେ ଅଷ୍ଟମ ଥର ଲାଗି ଆଜି ବଜେଟ୍ ଉପସ୍ଥାପନ କରିବେ। ଲୋକସଭା ପରେ ରାଜ୍ୟସଭାରେ ବଜେଟ୍ ଉପସ୍ଥାପନ ହେବ। 2021 ମସିହାଠାରୁ କାଗଜ ବଜେଟ୍ ପରିବର୍ତ୍ତେ ଡିଜିଟାଲ୍ ବଜେଟ୍ ଉପସ୍ଥାପିତ ହେଉଛି। ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ବଜେଟ୍ ଉପରେ ଆଲୋଚନା କରାଯିବ। ବଜେଟ୍ର ରୂପରେଖ ଏବଂ ବଜେଟ୍କୁ ନେଇ ବିଶେଷଜ୍ଞ, ଅର୍ଥନୀତିଜ୍ଞ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ବହୁ ଆଶା ଓ ଆକାଂକ୍ଷା ଦେଖାଦେଇଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ସମାଜର ବିଭିନ୍ନ ବର୍ଗର ଲୋକଙ୍କଠାରୁ ପ୍ରାକ୍ ବଜେଟ୍ ପ୍ରତିକ୍ରିୟା ସଂଗ୍ରହ କରାଯାଇଛି। ଏ ନେଇ କୋରାପୁଟ ଜିଲ୍ଲାର ମହମ୍ମଦ ଖଲିଲ କହିଛନ୍ତି,
ଆସନ୍ତା ବଜେଟ୍ରେ ଦରଦାମ ଯେଉଁ ବୃଦ୍ଧି ହେଉଛି, ଏଇଟା କେମିତି କଣ୍ଟ୍ରୋଲ ହେଇପାରିବ? ଆଉ ତାପରେ ମେଡିସିନ୍ ଆଉ ନେସେସିଟିସ୍ ଅଫ୍ ଲାଇଫ୍, ଗରିବ ଲୋକମାନେ ଯେମିତି ବଞ୍ଚିବେ ସେମାନଙ୍କ ପାଇଁ ସରକାର କିଛି କରୁ, ଆଉ ସେମାନଙ୍କର ମଙ୍ଗଳ ହଉ, ମୁଁ ଏହି କାମନା କରୁଛି। ସରକାର ଏଥିପ୍ରତି କିଛି ଧ୍ୟାନ ଦେବେ।
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନକୁ ଦୃଷ୍ଟିରେ ରଖି ଆମର ନିୟମିତ ସମ୍ବାଦ ସହ ଅପରାହ୍ନ 4ଟା ଏବଂ ସନ୍ଧ୍ୟା 6ଟାରେ ସ୍ୱତନ୍ତ୍ର ଆଞ୍ଚଳିକ ସମ୍ବାଦ ଏବଂ ରାତି 8ଟାରେ ଏକ ସ୍ୱତନ୍ତ୍ର ଆଲୋଚନା କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ରାସ୍ତା ନିର୍ମାଣ, ମରାମତି ଏବଂ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ନୀତି ପ୍ରଣୟନ କରିବେ। ଗତକାଲି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବାର୍ଷିକ 15,000 କିଲୋମିଟର ରାସ୍ତା ନିର୍ମାଣ ସହ ସଡ଼କ ଦୁର୍ଘଟଣା ଏଡ଼ାଇବା ପାଇଁ ନୂତନ ନୀତିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ରାସ୍ତା ସମ୍ପ୍ରସାରଣ ସମୟରେ ପୁରୁଣା ତଥା ବଡ଼ ଗଛକୁ ନ କାଟି ଯେଭଳି ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବ ସେ ନେଇ ନୀତିରେ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ରାଜ୍ୟରେ ଆଜିଠାରୁ ସ୍ୱୟଂକ୍ରିୟ ବ୍ୟବସ୍ଥାରେ ଟୋଲ୍ଗେଟ୍ରେ ମୋଟରଯାନ ବୀମା ଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେଉଛି। ପ୍ରଥମ ପର୍ଯ୍ୟାୟରେ ଜାତୀୟ ରାଜପଥରେ ଥିବା 22ଟି ଟୋଲ୍ଗେଟ୍ରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ଅନୁକମ୍ପାମୂଳକ ବୀମା ରାଶି ପାଇବାରେ ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ନିୟମ ଉଲ୍ଲଂଘନ କଲେ 2,000 ଟଙ୍କା ଜରିମାନା ସହ 3 ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ବ୍ୟବସ୍ଥା ରହିଛି। ରାଜ୍ୟ ସରକାର ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ସ୍ଥାୟୀ ଅଧ୍ୟକ୍ଷଙ୍କ ନାମାଙ୍କନ ବିଚାରାଧୀନ ଥିବାରୁ ବିକାଶ ପରିଷଦ ପରିଚାଳନା ବୋର୍ଡର ସ୍ଥାୟୀ ସଦସ୍ୟ ଥିବା ଉତ୍ତରାଞ୍ଚଳ ଆର୍ଡିସିଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ପୂର୍ବତନ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଗତ ଅଗଷ୍ଟ 7 ତାରିଖରେ ଇସ୍ତଫା ଦେବା ପରେ ଏହି ପଦ ଖାଲି ପଡ଼ିଥିଲା। ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ଆବେଦନ ଅବଧି ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଜିଲ୍ଲା ଓ ବ୍ଲକ ସ୍ତରରେ ଆୟୋଜିତ ଶିବିରରେ ପୁରସ୍କାର ପାଇବା ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ ବୋଲି ଓଡ଼ିଶା ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଗତ ଗୁରୁବାର ଶେଷ ତାରିଖ ଥିଲା। ରାଜ୍ୟ ବିଧାନସଭାର ସଚିବ ଭାବେ 2013 ବ୍ୟାଚ୍ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସତ୍ୟବ୍ରତ ରାଉତଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ରାଉତ ବିଧାନସଭା ସଚିବ ତଥା ଓଏସ୍ଡି ଦାଶରଥୀ ଶତପଥୀଙ୍କ ସ୍ଥାନରେ କାର୍ଯ୍ୟ କରିବେ। ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହେବ। ଶ୍ରୀମସ୍ତକରୁ ପାଦ ପର୍ଯ୍ୟନ୍ତ ଚତୁର୍ଦ୍ଧା ବିଗ୍ରହଙ୍କୁ ପଦ୍ମଫୁଲରେ ସଜ୍ଜିତ କରାଯିବ। ପରମ୍ପରା ଅନୁଯାୟୀ ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦାଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁଦିନ ବୁଧବାର କିମ୍ବା ଶନିବାର ପଡ଼ିଥାଏ ସେହିଦିନ ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହୋଇଥାଏ। ଆଜି ରାତିରେ ମହାପ୍ରଭୁ ପଦ୍ମବେଶରେ ସଜ୍ଜିତ ହୋଇ ପହୁଡ଼ ହେବେ। ଆସନ୍ତାକାଲି ଅବକାଶ ନୀତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଏହି ବେଶ ଦର୍ଶନ କରିପାରିବେ। ହକି ଇଣ୍ଡିଆ ଲିଗ୍ର ଫାଇନାଲରେ ଆଜି ସ୍ରାଚିରାହ ବେଙ୍ଗଲ ଟାଇଗର୍ସ ଏବଂ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ରାଉରକେଲା ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ଆଜି ରାତି 8:15ରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ସନ୍ଧ୍ୟା 6ଟା ବେଳେ ମୁକାବିଲା ହେବ। ଗତକାଲି ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ବେଙ୍ଗଲ ଟାଇଗର୍ସ ସୁଟ୍ଆଉଟ୍ ଜରିଆରେ 6-5 ଗୋଲରେ ତାମିଲନାଡୁ ଡ୍ରାଗନ୍ସକୁ ପରାସ୍ତ କରିଥିଲା। ଦ୍ୱିତୀୟ ସେମିଫାଇନାଲରେ ହାଇଦ୍ରାବାଦ ତୁଫାନ୍ସ 3-1 ଗୋଲରେ ସୁରମା ହକି କ୍ଲବ୍କୁ ପରାସ୍ତ କରିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।